ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ଗ୍ରାମାଞ୍ଚଳ ଅର୍ଥନୀତି ଏବଂ ଘରୋଇ ଆୟ କ୍ଷେତ୍ରରେ ପ୍ରାଣୀଧନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, କହିଲେ ରାଷ୍ଟ୍ରପତି. ମିଶନ ମୌସୁମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ମକର ସଂକ୍ରାନ୍ତି ଅବସରରେ ଆଜି ମହାକୁମ୍ଭ ମେଳାରେ ଚାଲିଛି ଅମୃତ ସ୍ନାନ. ଏନ୍ଟିଏ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ଏବଂ ଖୋ ଖୋ ବିଶ୍ୱକପ୍ ପ୍ରତିଯୋଗିତା ଆରମ୍ଭ, ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଗ୍ରାମାଞ୍ଚଳ ଅର୍ଥନୀତି ଏବଂ ଘରୋଇ ଆୟ କ୍ଷେତ୍ରରେ ପ୍ରାଣୀଧନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ଆନୁକୂଲ୍ୟରେ ଓମ୍ଫେଡ୍ ଦ୍ୱାରା ମୟୂରଭଞ୍ଜଠାରେ ଆୟୋଜିତ ଗୋପାଳନ ଗିଫ୍ଟ ମିଲ୍କ ଏବଂ ବଜାର ସହାୟତା କାର୍ଯ୍ୟକ୍ରମର ଗତକାଲି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି. ସେ କହିଛନ୍ତି ଭାରତ ହେଉଛି ବିବିଧ ପ୍ରଜାତି ପ୍ରାଣୀଧନର ଆବାସସ୍ଥଳୀ, ଦେଶରେ ସମୃଦ୍ଧ କୃଷି ଐତିହ୍ୟକୁ ବିକଶିତ କରିବାରେ ଏହା ବିଶେଷ ସହାୟତା ପ୍ରଦାନ କରିଥାଏ. ପ୍ରାଣୀଧନର ବିକାଶ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି. ଭାରତକୁ ଏକ ପାଣିପାଗ ପ୍ରସ୍ତୁତ ଏବଂ ଜଳବାୟୁ ସ୍କାର୍ଟ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଶନ ମୌସୁମର ଶୁଭାରମ୍ଭ କରିବେ. ଏହି ମିଶନର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଣାଳୀ ବିକଶିତ କରି ଉଚ୍ଚ କ୍ଷମତାର ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ, ନୂଆ ପିଢ଼ିର ରାଡାର ଏବଂ ଉପଗ୍ରହ ତଥା ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟର କାର୍ଯ୍ୟକାରୀ ଲକ୍ଷ୍ୟ ହାସଲ କରିବା. ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡିର 150ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପାଣିପାଗ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପାଇଁ ଆଇଏମ୍ଡି ଭିଜନ 2047ର ଡକ୍ୟୁମେଣ୍ଟକୁ ମଧ୍ୟ ଉନ୍କୋଚନ କରିବେ. ଏହି ଭିଜନ ଡକ୍ୟୁମେଣ୍ଟରେ ପାଣିପାଗର ସଠିକ୍ ପୂର୍ବାନୁମାନ, ପାଣିପାଗ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ପ୍ରଶମନ ପାଇଁ ଯୋଜନା ଅନ୍ତର୍ଭୁକ୍ତ ରହିଛି. ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଓଡ଼ିଶା ଦେଶର 34ତମ ହୋଇଛି. ଏହି ଯୋଜନା ଅଧୀନରେ ପ୍ରତି ପରିବାରର ଦ୍ୱିତୀୟ ଓ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯାଇଥାଏ. ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ନୂଆଦିଲ୍ଲୀରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 8 କୋଟିରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି. ସେ ଆହୁରି ମଧ୍ୟ କହିଛନ୍ତି ଏହି ଯୋଜନା ଦ୍ୱାରା ସମର୍ଥିତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହେଉଥିବାରୁ ଦେଶର ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଡାକ୍ତରଖାନାରେ ଭର୍ତ୍ତି ହେବା ଯଥେଷ୍ଟ ବୃଦ୍ଧି ପାଇଛି. ଭାରତର 45% ଜନସଂଖ୍ୟା ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଛନ୍ତି. ସେ କହିଛନ୍ତି ଲୋକାଭିମୁଖୀ ଯୋଜନା ଲାଗୁ କରିବା କ୍ଷେତ୍ରରେ ରାଜନୈତିକ ଦୃଷ୍ଟିକୋଣ ରାଜ୍ୟଗୁଡ଼ିକ ପାଇଁ ବାଧକ ହେବା ଉଚିତ ନୁହେଁ. ସୂଚନାଯୋଗ୍ୟ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଏହି ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର କାର୍ଯ୍ୟକାରିତା ନେଇ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏହି ଯୋଜନା ବିଶେଷ ସହାୟକ ହେବ। ଓଡ଼ିଶାର ବୟସ୍କ ଏବଂ ମହିଳା ଏହାଦ୍ୱାରା ବିଶେଷ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତି ଥାର୍ମନ୍ ସନ୍ମୁଗାରତ୍ନମ୍ ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ତାଙ୍କ ସହ ମନ୍ତ୍ରୀ, ସାଂସଦ ଏବଂ ଅଧିକାରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସୁଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଗସ୍ତ ସମୟରେ ରାଷ୍ଟ୍ରପତି ଥାର୍ମନ୍ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ। ତାଙ୍କ ସମ୍ମାନରେ ରାଷ୍ଟ୍ରପତି ମୁର୍ମୁ ଏକ ନୈଶଭୋଜିର ଆୟୋଜନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 17-18 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥର୍ମନ୍ ଓଡ଼ିଶା ଗସ୍ତରେ ଆସିବେ। ବନ୍ଧୁତା, ବିଶ୍ୱାସ ଏବଂ ପାରସ୍କରିକ ସମ୍ମାନର ଦୀର୍ଘ ପରମ୍ପରା ଆଧାରରେ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବ୍ୟାପକ ସହଯୋଗ ରହିଛି। ରାଷ୍ଟ୍ରପତି ଥର୍ମନ୍ଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଭାରତ ଓ ସିଙ୍ଗାପୁର ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର 60ତମ ବାର୍ଷିକୀ ପାଳନର ଶୁଭାରମ୍ଭ ଅବସରରେ ଏହି ଗସ୍ତ ଆରମ୍ଭ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜ ମହାକୁୟ ମେଳାରେ ଅମୃତ ସ୍ନାନ ଚାଲିଛି। 13ଟି ଆଖଡ଼ା ମଧ୍ୟରୁ ପ୍ରତ୍ୟେକ ଆଖଡ଼ା ନିର୍ଦ୍ଧାରିତ ସମୟ ଏବଂ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଅମୃତ ସ୍ନାନରେ ଅଂଶଗ୍ରହଣ କରୁଛନ୍ତି। ମହାନିର୍ବାଣୀ ପଞ୍ଚାୟତ ଆଖଡ଼ା ପ୍ରଥମ ସାହି ସ୍ନାନ କରିଥିବା ବେଳେ ଶ୍ରୀ ପଞ୍ଚାୟତ ଆଖଡ଼ା ନିର୍ମଲ ଅନ୍ତିମ ସାହି ସ୍ନାନ କରିବ। ଏଥିପାଇଁ ପ୍ରୟାଗରାଜଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରୟାଗରାଜ ମହାକୁମ୍ଭର ଗତକାଲି ପ୍ରଥମ ଦିନରେ 1.5 କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ବିଶ୍ୱର ସର୍ବବୃହତ୍ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାବେଶ ପ୍ରୟାଗରାଜ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବା ପାଇଁ ହେଲିକପ୍ଟରରୁ ପୁଷ୍ପବର୍ଷା କରାଯାଇଥିଲା। ଗଙ୍ଗା ଯମୁନା ଏବଂ ପୌରାଣିକ ନଦୀ ସରସ୍ୱତୀର ସଙ୍ଗମସ୍ଥଳୀ ତ୍ରିବେଣୀ ସଙ୍ଗମର ବିଭିନ୍ନ ଘାଟରେ ଶ୍ରଦ୍ଧାଳୁ ସ୍ନାନ କରୁଛନ୍ତି। ଫେବୃୟାରୀ 26 ତାରିଖ ମହାଶିବରାତ୍ରି ପର୍ଯ୍ୟନ୍ତ ଏହି ଭବ୍ୟ ମେଳା ଚାଲିବ। ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ତାମିଲନାଡୁରେ ଆଜି ପୋଙ୍ଗଲ, ଗୁଜରାଟରେ ଉତ୍ତରାୟଣ, ଆସାମରେ ଭୋଗଲି ବିହୁ ଏବଂ ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ପାଳନ ଦୃଷ୍ଟିରୁ ବିଭିନ୍ନ ବର୍ଗର ଅନୁରୋଧ ଆଧାରରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି ବୋଲି ଏନ୍ଟିଏ ସୂଚନା ଦେଇଛି। ପରୀକ୍ଷାର ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ। ତେବେ ଆସନ୍ତା ଗୁରୁବାର ହେବାକୁ ଥିବା ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଏନ୍ଟିଏ ସ୍ୱଷ୍ଟ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସ୍ୱେନ୍ର ମାଦ୍ରିଦ୍ଠାରେ ସ୍ୱେନ୍ ପ୍ରତିପକ୍ଷ ଜୋସେ ମାନୁଏଲ୍ ଆଲଭାରେସ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ନଗର ଉନ୍ନୟନ, ନିରାପତ୍ତା, ରେଳବାଇ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଭାରତ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଏକ ସହଯୋଗୀ ରାଷ୍ଟ୍ର ଭାବେ ଭାରତର ପଦକ୍ଷେପକୁ ସ୍ୱେନ୍ ଉଚ୍ଚ ପ୍ରଶଂସା କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରୀଡ଼ା ଏବଂ ନିରନ୍ତର ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ସହଯୋଗର ନୂତନ ମାର୍ଗ ଉନ୍କୋଚନ ହେବା ନେଇ ଡକ୍ଟର ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ଖୋଖୋ ବିଶ୍ୱକପ୍ 2025 ପ୍ରତିଯୋଗିତାରେ ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ନେପାଳକୁ 42-37 ପଏଣ୍ଟର ପରାସ୍ତ କରିଛି। ଭାରତୀୟ ଦଳର ଆଦିତ୍ୟ ଗନପୁଲ୍ଲେ ଶ୍ରେଷ୍ଠ ଖେଳାଳି, ଶିବା ରେଡ୍ଡି ଶ୍ରେଷ୍ଠ ଆଟାକର ଭାବେ ଏବଂ ନେପାଳର ରୋହିତ କୁମାର ଶ୍ରେଷ୍ଠ ଡିଫେଣ୍ଡର ଭାବେ ପୁରସ୍କୃତ ହୋଇଛନ୍ତି। ମ୍ୟାଚ୍ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଖୋଖୋ ବିଶ୍ୱକପ୍ 2025 ପ୍ରତିଯୋଗିତାର ଆନୁଷ୍ଠାନିକ ଭାବେ ମଶାଲ ପ୍ରଜ୍ୱଳନ କରିଥିଲେ। ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା ଏବଂ ଭାରତୀୟ ଖୋଖୋ ଫେଡେରେସନର ସଭାପତି ସୁଧାଂଶୁ ମିତ୍ତଲ ଏଥିରେ ଯୋଗ ଦେଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯାଉଛି। ଆସନ୍ତା 19 ତାରିଖରେ ଉଭୟ ବର୍ଗର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୁରୁଷ ବର୍ଗରେ ଭାରତ ସମେତ 20ଟି ଦଳ ଏବଂ ମହିଳା ବର୍ଗରେ 19ଟି ଦଳ ଅଂଶଗ୍ରହଣ କରୁଛନ୍ତି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ମହିଳା ବର୍ଗରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଜେଏସ୍ଡବ୍ଲ୍ୟୁ ସୁରୁମା ହକି କ୍ଲବ୍ ବିଜୟୀ ହୋଇଛି। ରାଞ୍ଚିର ଜୟପାଲ ସିଂହ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ସୁରୁମା ହକି କ୍ଲବ୍ ସ୍ରାଚିରାହ ବେଙ୍ଗଲ ଟାଇଗର୍ସକୁ 4-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ସୁରୁମା ହକି କ୍ଲବ୍ 3 ପଏଣ୍ଟ ହାସଲ କରିଛି। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ପୁରୁଷ ବର୍ଗ ପ୍ରତିଯୋଗିତାରେ ତାମିଲନାଡୁ ଡ୍ରାଗନ୍ସ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଖେଳରେ ତାମିଲନାଡୁ ଡ୍ରାଗନ୍ସ ଦିଲ୍ଲୀ ଏସ୍ଜି ପାଇପର୍ସକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ତାମିଲନାଡୁ 15 ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଥିବା ବେଳେ 4 ପଏଣ୍ଟ ସହ ଦିଲ୍ଲୀ ସର୍ବନିମ୍ନ ସ୍ଥାନରେ ରହିଛି। ଆଜି ଗୋନାସିକା ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ମୁକାବିଲା ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ କେରଳା ବ୍ଲାଷ୍ଟର୍ସ ବିଜୟୀ ହୋଇଛି। କୋଚିଠାରେ ଖେଳାଯାଇଥିବା ଗତକାଲିର ମ୍ୟାଚ୍ରେ କେରଳା ଓଡ଼ିଶା ଫୁଟବଲ କ୍ଲବ୍କୁ 3-2 ଗୋଲ୍ରେ ପରାସ୍ତ କରିଛି। କେରଳା ବ୍ଲାଷ୍ଟର୍ସ ଆସନ୍ତା 18 ତାରିଖରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସିକୁ ଭେଟିବାକୁ ଥିବାବେଳେ 22 ତାରିଖରେ ଓଡ଼ିଶା ବେଙ୍ଗାଲୁରୁ ଏଫ୍ସି ବିପକ୍ଷରେ ଖେଳିବ। ଆଜି ନର୍ଥ ଇଷ୍ଟ ୟୁନାଇଟେଡ୍ ଏଫ୍ସି ଏବଂ ଏଫ୍ସି ଗୋଆ ମଧ୍ୟରେ ଗୁଆହାଟୀଠାରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଗ୍ରାମାଞ୍ଚଳ ଅର୍ଥନୀତି ଏବଂ ଘରୋଇ ଆୟ କ୍ଷେତ୍ରରେ ପ୍ରାଣୀଧନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ କହିଲେ ରାଷ୍ଟ୍ରପତି। ମିଶନ ମୌସୁମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ମକର ସଂକ୍ରାନ୍ତି ଅବସରରେ ଆଜି ମହାକୁମ୍ଭ ମେଳାରେ ଚାଲିଛି ଅମୃତ ସ୍ନାନ। ଏନ୍ଟିଏ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ଏବଂ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତା ଆରମ୍ଭ ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ବିଜୟୀ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।